Acá se pani. ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ 2001 ଆଜିର ଦିନରେ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ସୁରକ୍ଷାକର୍ମୀଙ୍କୁ ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି। ଶହୀଦ ଯବାନ ଓ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଦେଶ ସର୍ବଦା ଋଣୀ ହୋଇ ରହିବ, କହିଲେ ରାଷ୍ଟ୍ରପତି। ଆସନ୍ତା ସୋମବାରଠାରୁ ତିନି ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ପେରୁରେ ସ୍ୱାସ୍ଥ୍ୟସେବା ପରିସ୍ଥିତିକୁ ଦୃଷ୍ଟିରେ ରଖି 32 ଟନ୍ ମାନବୀୟ ସହାୟତା ପ୍ରଦାନ କଲା ଭାରତ। ଭାରତୀୟ ସାମଗ୍ରୀ ଉପରେ ଟାରିଫ ସଂଶୋଧନ ନେଇ ପ୍ରତିନିଧି ସଭାର ତିନିଜଣିଆ ସଦସ୍ୟଙ୍କ ସଂକଳ୍ପ ଆଗତ। ଏବଂ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ଇଣ୍ଡିଆ ଟୁର୍ ମାଧ୍ୟମରେ ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି ଲିଓନେଲ୍ ମେସି। ଦେଶ 2001 ମସିହା ଆଜିର ଦିନରେ ସଂସଦ ଉପରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି। ସାମାଜିକ ଗଣମାଧ୍ୟମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସଂସଦକୁ ସୁରକ୍ଷା ଦେବାକୁ ଯାଇ ଯେଉଁମାନେ ସେମାନଙ୍କ ସାହସ, ବୀରତ୍ୱ ଓ ତ୍ୟାଗ ଦେଖାଇଛନ୍ତି ସେମାନଙ୍କୁ ଦେଶ କୃତଜ୍ଞତା ଜଣାଉଛି। ସେହି ଶହୀଦ ଓ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଦେଶ ସର୍ବଦା ଋଣୀ ହୋଇ ରହିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଯେକୌଣସି ଆତଙ୍କବାଦର ମୁକାବିଲା କରିବା ଲାଗି ଭାରତ ପ୍ରସ୍ତୁତ ଅଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ଜିତେନ୍ଦ୍ର ସିଂହ, କିରେନ୍ ରିଜିଜୁ, ଅର୍ଜୁନ ରାମ ମେଘୱାଲ ପ୍ରମୁଖ ପାର୍ଲାମେଣ୍ଟ ପରିସରରେ ଥିବା ଶହୀଦଙ୍କ ସ୍କୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି। 2001 ପାର୍ଲାମେଣ୍ଟରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହୋଇଥିବା ସୁରକ୍ଷାକର୍ମୀଙ୍କ ପ୍ରତି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଶାହା ସେହି ସମୟର ସୁରକ୍ଷାକର୍ମୀଙ୍କ ବୀରତ୍ୱ ଓ ଅଦମ୍ୟ ସାହସକୁ ମନେ ପକାଇଛନ୍ତି। ଦେଶ ସେହି ଶହୀଦମାନଙ୍କ ନିକଟରେ ସର୍ବଦା ଋଣୀ ହୋଇ ରହିବ ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାର୍ଲାମେଣ୍ଟ ଉପରେ ଆତଙ୍କବାଦୀମାନେ କରିଥିବା ଆକ୍ରମଣକୁ ବୀର ସୁରକ୍ଷାକର୍ମୀମାନେ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ ବୋଲି କହିଛନ୍ତି। ସେମାନଙ୍କର ସାହସ, ବଳିଦାନ ଏବଂ କର୍ତ୍ତବ୍ୟ ନିଷ୍ଠତା ସବୁଦିନ ପାଇଁ ଦେଶବାସୀଙ୍କ ମନେ ରହିବ ବୋଲି ଶ୍ରୀ ସିଂହ କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ବିଭିନ୍ନ ପ୍ରକାର ଆତଙ୍କବାଦର ମୂଳପୋଛ କରିବା ପାଇଁ ଶହୀଦମାନଙ୍କ ବୀରତ୍ୱ ଦେଶର ପ୍ରତିବଦ୍ଧତାକୁ ସୂଚାଉଛି। ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ କହିଛନ୍ତି, ସଂସଦକୁ ସୁରକ୍ଷିତ ରଖିବାରେ ସେତେବେଳେ ଯବାନମାନଙ୍କର ତ୍ୟାଗ ଦେଶର ଗଣତନ୍ତ୍ର ଓ ସାର୍ବଭୌମତ୍ୱକୁ ବଜାୟ ରଖିବାରେ ସହାୟକ ହୋଇଥିଲା। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଏବଂ ପାର୍ଲାମେଣ୍ଟର ବହୁ ସଦସ୍ୟ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାରଠାରୁ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତରେ ଯିବେ। କିଙ୍ଗ୍ ଅବଦୁଲ୍ଲା ଦ୍ୱିତୀୟ ବିନ୍ ଅଲ୍ ହୁସେନ୍ଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ଏବଂ ମଙ୍ଗଳବାର ଜୋର୍ଡାନ ଗସ୍ତ କରିବେ। ଭାରତ ଏବଂ ଜୋର୍ଡାନ ମଧ୍ୟରେ କୂଟନୈତିକ ସମ୍ପର୍କର 75 ବର୍ଷ ପାଳନ ଉପଲକ୍ଷେ ଶ୍ରୀ ମୋଦିଙ୍କ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି। ଭାରତ ଏବଂ ଜୋର୍ଡାନ ମଧ୍ୟରେ ଥିବା ଅର୍ଥନୈତିକ ସମ୍ପର୍କକୁ ଏହି ଗସ୍ତ ଅଧିକ ସୁଦୃଢ଼ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜୋର୍ଡାନ ଭାରତର ତୃତୀୟ ବୃହତ୍ ବାଣିଜ୍ୟିକ ଅଂଶୀଦାର ରହିଛି। ଏହାପରେ ଶ୍ରୀ ମୋଦି ବୁଧବାର ପର୍ଯ୍ୟନ୍ତ ଇଥିଓପିଆ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଭାରତ ଦକ୍ଷିଣ ଆଫ୍ରିକା ସହଯୋଗକୁ ଅଧିକ ସୁଦୃଢ଼ କରିବ। ଗସ୍ତ ଅବସରରେ ଶ୍ରୀ ମୋଦି ଇଥିଓପିଆ ପ୍ରତିପକ୍ଷ ଡକ୍ଟର ଅବିୟ ଅହମ୍ମଦ ଅଲ୍ଲିଙ୍କ ସହ ପ୍ରତିନିଧିମଣ୍ଡଳୀ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିବେ। ଗସ୍ତର ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁବାର ପର୍ଯ୍ୟନ୍ତ ଓମାନ ଗସ୍ତ କରିବେ। ଉଭୟ ଦେଶ ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କ ଏବଂ ଲୋକସମ୍ପର୍କକୁ ବୃଦ୍ଧି କରିବା ପାଇଁ ଏହି ଗସ୍ତ ଅବସରରେ ଭାରତ ଓ ଓମାନ ମଧ୍ୟରେ ବିଭିନ୍ନ ଚୁକ୍ତିନାମା ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଆଜି ସିମ୍ଲା ନିକଟବର୍ତ୍ତୀ ମାଝଧାଇଠାରେ ଦଳର ନୂଆ ରାଜ୍ୟ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ଶ୍ରୀ ନଡ୍ଡାଙ୍କୁ ସ୍ଥାନୀୟ ଦଳୀୟ କର୍ମୀମାନେ ସ୍ୱାଗତ କରିଥିଲେ। ଏହି ଅବସରରେ ରାଜ୍ୟ ସଭାପତି ରାଜୀବ ବିନ୍ଦଲ ପ୍ରସ୍ତାବିତ ସମ୍ପୃକ୍ତ କାର୍ଯ୍ୟାଳୟର କୋଠା ନିର୍ମାଣ ଉପରେ ସବିଶେଷ ତଥ୍ୟ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ନଡ୍ଡା କାର୍ଯ୍ୟାଳୟର ଢାଞ୍ଚା, ଏହାର କାର୍ଯ୍ୟକାରିତା ଏବଂ ଭବିଷ୍ୟତରେ ଏହାର ଉପଯୋଗିତା ନେଇ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଭାରୀ ଶ୍ରୀକାନ୍ତ ଶର୍ମାଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ସାଂସଦ ଡକ୍ଟର ସିକନ୍ଦର କୁମାର, ରାଜ୍ୟସ୍ତରୀୟ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ। ଭାରତ ସରକାର ପେରୁରେ ବ୍ୟାପିଥିବା ଝାଡ଼ାବାନ୍ତି ରୋଗୀଙ୍କ ସହାୟତା ପାଇଁ 2.5 ଲକ୍ଷ ସାଲାଇନ୍ ବୋତଲ ପ୍ରଦାନ କରିଛନ୍ତି। ପେରୁରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିଶ୍ୱାସ ସପକାଲ ଆନୁଷ୍ଠାନିକ ଭାବେ ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ 32 ଟନ୍ ମାନବୀୟ ସହାୟତା ପ୍ରଦାନ କରିଛନ୍ତି। ଏହି ପଦକ୍ଷେପ ପେରୁର ଏକ ବିଶ୍ୱସ୍ତ ସହଭାଗୀ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଫଳିତ କରୁଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଦକ୍ଷିଣ ବିଶ୍ୱ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ସହଭାଗୀ ପ୍ରତିବଦ୍ଧତାକୁ ଏହା ସୂଚାଉଛି। ଭାରତ ଏବଂ ପେରୁ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ଦୃଢ଼ ରହିଛି। ସେଗୁଡ଼ିକ ମଧ୍ୟରେ ସ୍ୱାସ୍ଥ୍ୟ, ଔଷଧ, ଶକ୍ତି, କୃଷି, ପ୍ରତିରକ୍ଷା ଏବଂ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ବିଗତ ବର୍ଷରେ ପେରୁକୁ ଚିକିତ୍ସା ସହାୟତା ପ୍ରଦାନ କରିଥିବା ମନ୍ତ୍ରଣାଳୟ କହିଛି। ନିର୍ବାଚନ ଆୟୋଗ 8ଟି ରାଜ୍ୟରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ତଦାରଖ ପାଇଁ ସ୍ୱତନ୍ତ୍ର ତାଲିକା ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲା ପଶ୍ଚିମବଙ୍ଗ, ତାମିଲନାଡୁ, ଉତ୍ତରପ୍ରଦେଶ, ଗୁଜରାଟ, କେରଳ, ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନ। ଆସନ୍ତା ଫେବୃୟାରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ ହେବା ପର୍ଯ୍ୟନ୍ତ ଏହି ପର୍ଯ୍ୟବେକ୍ଷକମାନେ ସମ୍ପୃକ୍ତ ରାଜ୍ୟରେ ସପ୍ତାହରେ 2 ଦିନ ଉପସ୍ଥିତ ରହିବେ। ସମସ୍ତ ଜାତୀୟ ଓ ରାଜ୍ୟସ୍ତରୀୟ ରାଜନୈତିକ ଦଳର ରାଜ୍ୟ ତଥା ଜିଲ୍ଲାସ୍ତରୀୟ ନେତୃତ୍ୱ ସହିତ ଏହି ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକମାନେ ବୈଠକ କରିବେ। ସମଗ୍ର ପ୍ରକ୍ରିୟାକୁ ସୁଗମ ତଥା ସ୍ୱଚ୍ଛ ରଖିବା ସହିତ ଏଥିରେ ସେମାନଙ୍କର ଅଂଶଗ୍ରହଣକୁ ଅଧିକ ବଜାୟ ରଖିବା ଲାଗି ଏହି ପର୍ଯ୍ୟବେକ୍ଷକମାନେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆହୁତ ବୈଠକରେ ଯୋଗଦେବେ। ସମଗ୍ର ସଂଶୋଧନ ପ୍ରକ୍ରିୟାର ପର୍ଯ୍ୟବେକ୍ଷଣ କରିବା ସହିତ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ ନ ପଡ଼ନ୍ତି କିମ୍ବା କୌଣସି ଅଯୋଗ୍ୟ ବ୍ୟକ୍ତି ଯେଭଳି ଭୋଟର ତାଲିକାରେ ସାମିଲ ନ ହୋଇପାରନ୍ତି ତାହା ସୁନିଶ୍ଚିତ କରିବା ହେଉଛି ଏହି ପର୍ଯ୍ୟବେକ୍ଷକମାନଙ୍କର କାର୍ଯ୍ୟ ବୋଲି ଆୟୋଗ କହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ସହ ଭାରତୀୟ ସାମଗ୍ରୀ ଉପରେ 50% ଟାରିଫ୍ ବସାଇବା ନିଷ୍ପଭିକୁ ବଦଳାଇବା ପାଇଁ ପ୍ରତିନିଧି ସଭାର 3 ଜଣିଆ ସଦସ୍ୟ ଏକ ସଂକଳ୍ପ ଆଣିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ପଦକ୍ଷେପ ବେଆଇନ ଏବଂ ଆମେରିକୀୟ ଶ୍ରମିକ, ଖାଉଟି ଏବଂ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କକୁ କ୍ଷତି ପହଞ୍ଚାଉଥିବା ପରିପ୍ରେକ୍ଷୀରେ ସେମାନେ ଏଭଳି ସଂକଳ୍ପ ପାରିତ କରିଛନ୍ତି। ଆଇନ ପ୍ରଣେତା ଡ୍ୟୁବର୍ହୋ ରୋସ୍, ମାର୍କ ଭେଇସ୍ ଏବଂ ରାଜକୃଷ୍ଣମୂର୍ତ୍ତି କହିଛନ୍ତି ଯେ ଗତ ଅଗଷ୍ଟରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଦ୍ୱାରା ଭାରତ ଆମେରିକା ସମ୍ପର୍କରେ ବ୍ୟାହତ ସୃଷ୍ଟି ହୋଇଛି। ତେଣୁ ଭାରତୀୟ ସାମଗ୍ରୀ ଉପରେ 27 ଅଗଷ୍ଟରେ ବସାଯାଇଥିବା ଦ୍ୱିତୀୟ ଟାରିଫ୍କୁ ବାତିଲ କରିବା ଲାଗି ସଂକଳ୍ପରେ ଉଲ୍ଲେଖ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ପ୍ରତିରକ୍ଷା ଉତ୍ପାଦ ସଚିବ ସଞ୍ଜୀବ କୁମାର ପ୍ରତିରକ୍ଷା ସାମଗ୍ରୀଗୁଡ଼ିକ ଉତ୍ପାଦନ କରିବା ପାଇଁ ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ନିୟନ୍ତ୍ରକ ଓ ହିସାବ ମହାନିରୀକ୍ଷକ ବିଭାଗ ଦ୍ୱାରା ଆୟୋଜିତ ଏକ ସେମିନାରରେ ଯୋଗଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା କ୍ଷେତ୍ର ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଆତ୍ମନିର୍ଭର ଭାରତ ପ୍ରସଙ୍ଗ ଉପରେ ଆଲୋଚନା କରି ଶ୍ରୀ କୁମାର କହିଛନ୍ତି ଦେଶରେ ସିଜନ ଯୋଜନାରେ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରତିରକ୍ଷା ସାମଗ୍ରୀଗୁଡ଼ିକର ବିକାଶ କରାଯାଇପାରିବ। ପ୍ରଖ୍ୟାତ ଫୁଟବଲ ଖେଳାଳି ଲିଓନେଲ୍ ମେସି ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ଇଣ୍ଡିଆ ଟୁର୍ ମାଧ୍ୟମରେ 3 ଦିନିଆ ଭାରତ ଗସ୍ତରେ ଆସିଥିବା ମେସି କୋଲକାତାର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ସମର୍ଥକମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ସେ ତାଙ୍କର ଦୀର୍ଘକାଳୀନ ଷ୍ଟ୍ରାଇକ୍ ପାର୍ଟନର ଲୁଇସ୍ ସ୍ୱାରେଜ୍ ଏବଂ ଆର୍ଜେଣ୍ଟିନା ସାଥୀ ଖେଳାଳି ରୋଡ୍ରିଗ୍ ଡି ପଲ୍ଙ୍କ ସହ ଏହି ଗସ୍ତରେ ଆସିଛନ୍ତି। ଆର୍ଜେଣ୍ଟିନା ସୁପରଷ୍ଟାର ମେସି 14 ବର୍ଷ ପରେ ଭାରତ ଗସ୍ତରେ ଆସି କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଏବଂ ନୂଆଦିଲ୍ଲୀଠାରେ ଫୁଟବଲ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାଧାରଣରେ ପ୍ରଶଂସକଙ୍କ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। କୋଲକାତାରେ 8 ଥରର ବାଲୋନ୍ ଡି ଓର୍ ବିଜେତା ମେସି ଏ ମିଟ୍ ଆଣ୍ଡ ଗ୍ରିଟ୍ ସେସନ୍ ଏବଂ ତାଙ୍କ ସମ୍ମାନାର୍ଥେ ସ୍ଥାପିତ 70 ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି ଅନାବରଣ କରିବାର କାର୍ଯ୍ୟସୂଚୀ ରହିଛି। ଏହାପରେ ସେ ହାଇଦ୍ରାବାଦ ଗସ୍ତ କରିବେ। ମୁଖ୍ୟ ସମ୍ବାଦ ପୁଣିଥରେ 2001 ଆଜିର ଦିନରେ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ସୁରକ୍ଷାକର୍ମୀଙ୍କୁ ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି। ଶହୀଦ ଯବାନ ଓ ସେମାନଙ୍କ ପରିବାରବର୍ଗଙ୍କ ପ୍ରତି ଦେଶ ସର୍ବଦା ଋଣୀ ହୋଇ ରହିବ କହିଲେ ରାଷ୍ଟ୍ରପତି। ଆସନ୍ତା ସୋମବାରଠାରୁ 3 ରାଷ୍ଟ୍ର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଭାରତୀୟ ସାମଗ୍ରୀ ଉପରେ ଟାରିଫ୍ ସଂଶୋଧନ ନେଇ ପ୍ରତିନିଧି ସଭାର 3 ଜଣିଆ ସଦସ୍ୟଙ୍କ ସଂକଳ୍ପ ଆଗତ ଏବଂ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ ଇଣ୍ଡିଆ ଟୁର୍ ମାଧ୍ୟମରେ 3 ଦିନିଆ ଭାରତ ଗସ୍ତରେ ଆସିଛନ୍ତି ଲିଓନେଲ୍ ମେସି। ସମ୍ବାଦ ଶେଷ ହେଲା।